ଭାଇ ଓ ଭଉଣୀମାନେ, ନାରୀ ପୁରୁଷ ଏକ ପ୍ରାକୃତିକ ଏବଂ ସାମାଜିକ ଯୋଡ଼ି ଯାହାଙ୍କର ଯୁଗଳ ସହଯୋଗରେ ଜୀବନ ଓ ସମାଜ ତିଷ୍ଠି ରହିଛି। ଗୋଟିଏ ଅନ୍ୟ ବିନା ତିଷ୍ଠି ରହିପାରିବ ନାହିଁ। ବେଶ କିଛି ଯୁଗ ଧରି କିଛି ପ୍ରାକୃତିକତା ଆଧାରରେ, ସାମାଜିକ ବ୍ୟବସ୍ଥା ଆଧାରରେ ପୁରୁଷର ବାହ୍ୟ ପ୍ରାଧାନ୍ୟତା ଚାଲିଥିଲା। ତେବେ କୌଣସି ସ୍ଥାନରେ ନାରୀର ଅନ୍ତଃ ପ୍ରଧାନତାକୁ ଅସ୍ୱୀକାର କରାଯାଏ ନାହିଁ। ସହିଷ୍ଣୁତା, ସ୍ଥିରତା କାରଣରୁ ଶାନ୍ତିପ୍ରଦାୟକ ଭୂମିକା ନିର୍ବାହ କରି ନାରୀମାନେ ଆମ ସମାଜକୁ ଖାଲି ଧରି ରଖିନାହାନ୍ତି, ଅନେକ ଅନେକ ବିପତ୍ତି ସଂଘାତ ମଧ୍ୟରୁ ମଣିଷକୁ, ପରିବାରକୁ ଏବଂ ଦେଶ ସମାଜକୁ ଆଗକୁ ବଢ଼ିବାରେ ରାହା ଦେଇଛନ୍ତି ମଧ୍ୟ। ସାମ୍ପ୍ରତିକ କାଳରେ ବିଶେଷ କରି ସ୍ୱାଧୀନ ଭାରତରେ ନାରୀ ଶିକ୍ଷା ଓ ନାରୀ ପ୍ରଗତିର ଯୋଜନା ସବୁ ହୋଇଚାଲିଛି ମଧ୍ୟ। ବିଭିନ୍ନ ସାମାଜିକ ରାଜନୈତିକ କ୍ଷେତ୍ରରେ ନାରୀ ସହଭାଗିତାର ସୁଯୋଗ ସୃଷ୍ଟି କରିପାରିଛି। ଯୋଗ୍ୟତା ଆଧାରରେ, ବିଶେଷ ସୁବିଧା ବା ସଂରକ୍ଷଣ ଆଧାରରେ ଅନେକ ସଂଖ୍ୟାରେ ନାରୀ ବିଭିନ୍ନ ପଦ ଓ କ୍ଷେତ୍ରରେ କର୍ମରତ ଅଛନ୍ତି ଏବଂ ପ୍ରଭାବୀ ମଧ୍ୟ ହୋଇପାରିଛନ୍ତି, ହେଉଛନ୍ତି ମଧ୍ୟ। ଏହି ନିକଟ ଦିନମାନଙ୍କରେ ପ୍ରଣୀତ କେତେଗୁଡ଼ିଏ ନାରୀ ସହାୟକ ବା ନାରୀ ସପକ୍ଷ ଆଇନ, ବିଶେଷ କରି ନାରୀ ମର୍ଯ୍ୟାଦା ରକ୍ଷା ଓ ନାରୀକୁ ସୁରକ୍ଷା ନିଶ୍ଚିତ କରାଇବା ପାଇଁ ଉଦ୍ଦିଷ୍ଟ, ଏବଂ ଏହି ଉଦ୍ଦେଶ୍ୟ ସଫଳ ହେବାରେ ଆଶା ସମସ୍ତେ ମଧ୍ୟ କରିବା ଉଚିତ। ତେବେ ଏହା ଏକ ଦୁର୍ଭାଗ୍ୟର କଥା ଯେ କିଛି ଉଚ୍ଚାକାଂକ୍ଷୀ ମହିଳାଙ୍କ ହାତରେ ଏହି ଆଇନ ଅସ୍ତ୍ରଟିର ଦୁରୁପଯୋଗ ହେଉଛି। ସାମାନ୍ୟ କଥାରେ, ଏପରିକି ଉଦ୍ଦେଶ୍ୟମୂଳକ ଭାବେ ଏହି ଆଇନ ହତିଆରଟି ପୁରୁଷ ଦମନ ଓ ତାଡ଼ନା ପାଇଁ ବ୍ୟବହୃତ ହେଉଥିବା ଦେଖାଦେଉଛି ବେଶ କେତେକ କ୍ଷେତ୍ରରେ। ଆମ ମହିଳା ସବଳା ହୁଅନ୍ତୁ, ପରିବାର, ସମାଜ ଓ ଦେଶ ନିର୍ମାଣରେ ଦକ୍ଷ ଯୋଗଦାନ କରନ୍ତୁ, ଏ ଅଭିଳାଷ ତ ସମସ୍ତଙ୍କର ରହିବା ଉଚିତ। ତେବେ ସମ୍ବଳର ସତ୍ପ୍ରୟୋଗ ସବୁଠାରୁ ବଡ଼ କଥାଟିଏ। ଅପପ୍ରୟୋଗ ତ ମୂଳ ଉଦ୍ଦେଶ୍ୟଟିକୁ ବିଗାଡ଼ିଦେବ, ଏପରିକି ଉଜାଡ଼ିଦେବ ମଧ୍ୟ। ମୂଳ ଉଦ୍ଦେଶ୍ୟ ହେଉଛି ପାରିବାରିକ, ସାମାଜିକ ମଙ୍ଗଳ ସାଧନା, ନାରୀ ପୁରୁଷର ସମତା ରକ୍ଷା, ଆଉ ଏହାର ମାଧ୍ୟମରେ ଗଠନମୂଳକ ସହଯୋଗିତା, ସହଭାଗିତାର ପଥ ଦେଇ ଜୀବନ ବିକାଶ ଓ ପୂର୍ଣ୍ଣତା ଆଡ଼କୁ ଯିବା। କେତେକ କ୍ଷେତ୍ରରେ ଦେଖାଯାଉଛି ମହିଳାଟି ସାମାନ୍ୟ କଥାରେ ଆଇନଟିକୁ ମାଧ୍ୟମ କରି ପୁରୁଷଟିକୁ ଅପରାଧୀ କରି ଅଦାଲତୀ କାଠଗଡ଼ା ବା ହାଜତ ଭିତରକୁ ଠେଲି ଦେଇପାରୁଛି। ଅନେକ କ୍ଷେତ୍ରରେ ତ ପୁରୁଷ ଅସହାୟତା ବଢ଼ାଇବାରେ ଆଇନଟିର ସହଯୋଗ ମିଳିଗଲା ଭଳି ସ୍ଥିତି ଦେଖାଦେଉଛି। ଆଉ ଜୀବନ ଓ ସଭ୍ୟତା ତଥା ଜଗତ ନ୍ୟାୟ ଦୃଷ୍ଟିରୁ ଆଇନ ବା ନ୍ୟାୟ ହିଁ ଈଶ୍ୱର, ଯିଏ ହୁଏତ ଶହେ ଦୋଷୀଙ୍କୁ ମାଫ୍ କରିଦେଇପାରନ୍ତି, କିନ୍ତୁ ଜଣେ ବି ନିର୍ଦ୍ଦୋଷକୁ ଦଣ୍ଡ ଦେବାକୁ ଚାହାନ୍ତି ନାହିଁ। ମାତ୍ର ଆରୋପୀ ପୁରୁଷଟି ଦୋଷୀ ବା ନିର୍ଦ୍ଦୋଷ ବିଚାର ହେବା ପର୍ଯ୍ୟନ୍ତ କଥା ନଥାଏ। ଅଭିଯୋଗରେ ତୁରନ୍ତ ପଶ୍ଚାତ୍ ପୋଲିସ ଧରା, ଏପରିକି ବନ୍ଧା ହୋଇ ପୁରୁଷଟି ଜେଲ୍ ଚାଲିଯାଇଥାଏ, ଆଉ ଚାଲିଯାଇ ତାର ମାନ ସମ୍ମାନ, ସମୟ ଓ ପରିଚୟ ମଧ୍ୟ। ସମୟ କଟେ ଜେଲ୍ର କାଳ କୋଠରୀରେ, ଆଉ ପରିଚୟ ହୋଇଯାଏ ଅସାମାଜିକ ଅପରାଧୀ। ଆଉ ଆଜିର ଜାଗ୍ରତ ବହୁବ୍ୟକ୍ତ ଗଣମାଧ୍ୟମ ଏହି ମହିଳା ସମ୍ପର୍କିତ କେସ୍ ଷ୍ଟୋରିଗୁଡ଼ିକୁ ବିଶେଷ ପ୍ରାଥମିକତା ଦେଇ ପ୍ରସାରିତ ମଧ୍ୟ କରିଥାନ୍ତି। ଅନ୍ୟପକ୍ଷରେ ନିର୍ଦ୍ଦୋଷ ଘୋଷିତ ହେବା ଲୋକଟି ବିଷୟରେ ପ୍ରାୟ କେହି କିଛି ପ୍ରସାରିତ କରନ୍ତି ନାହିଁ। ଏହି ନିକଟରେ ଦିଲ୍ଲୀର ଏକ ଫାଷ୍ଟ୍ରାକ୍ କୋର୍ଟ ଏପରି ଏକ ମାମଲାର ବିଚାର କରି ଆରୋପୀକୁ ନିର୍ଦ୍ଦୋଷ ଘୋଷଣା କରିବା କାଳରେ ତାଙ୍କର ଉପଯୁକ୍ତ ଥଇଥାନ ପାଇଁ ସ୍ୱରାଷ୍ଟ୍ର ସଚିବ, ଆଇନ ମନ୍ତ୍ରଣାଳୟ ଓ ଆଇନ କମିଶନ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ନିର୍ଦ୍ଦୋଷ ଜଣକ ଜେଲ୍ରୁ ଫେରିବା ପରେ ଶାନ୍ତ ରହି ମୁଖ୍ୟ ସମାଜସ୍ରୋତରେ ସାମିଲ ହେବାର ତଥା ସହଯୋଗ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ମୋଟରେ ମହିଳା ସୁରକ୍ଷା ଓ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଆଇନଟିର ଅପବ୍ୟବହାର ରୋକିବା ଦିଗରେ ଏକ ନାଗରିକ ଚେତନା ସୃଷ୍ଟି କରିବାର ଆବଶ୍ୟକତା ଅଛି। ଏ ପ୍ରକାର ମାମଲାରେ ଅନ୍ୟାୟର କ୍ଷତିଗ୍ରସ୍ତ ହୋଇଥିବା ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଆପଣ ନିଜର ସମର୍ଥନ ଦେଇ ତାଙ୍କର ହତାଶା ଓ ବେଦନାକୁ ଲାଘବ କରିପାରନ୍ତି, ଯାହା ଏକ ସ୍ଥାନୀୟ କ୍ରିୟା ହେବ। ରାଷ୍ଟ୍ରୀୟ ସ୍ତରରେ ଅଧିକ ତଥା ବ୍ୟାପକ ବିଚାରଣା ପାଇଁ ମଧ୍ୟ ଏକ ପ୍ରକାର ଏହି ପ୍ରକ୍ରିୟାରେ ଆପଣଙ୍କର ଯୋଗଦାନ ସମୟୋଚିତ ଓ ବିହିତ ହେବ। ଏହି ପଦ୍ଧତିଟି ଆପଣଙ୍କର ମନୋନୀତ ହେଲେ ଆପଣ ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ସହୃଦୟତାର ସହ ନାରୀ ସପକ୍ଷ ଆଇନଗୁଡ଼ିକୁ ପୁନର୍ବିଚାର କରିବା ପାଇଁ ଏବଂ ଏହାଦ୍ୱାରା ନାରୀ ପୁରୁଷ ସମାନତାର ଥିବା ବାଧକ ବ୍ୟବସ୍ଥାକୁ ଦୂର କରିବା ପାଇଁ ନିବେଦନ କରିବେ ବୋଲି ଅନୁରୋଧ। ନାରୀ ପୁରୁଷ ନିର୍ବିଶେଷରେ ସମାନ ନାଗରିକତା, ସମାନ ମନୁଷ୍ୟତା ଏବଂ ସମାନ ନ୍ୟାୟର ପ୍ରତିଷ୍ଠା ଓ ପାଳନରେ ଆପଣଙ୍କର ଯୋଗଦାନ ରହିବ ବୋଲି ମୁଁ ଆଶା କରେ। ସମାନତା ଆମର ଜନ୍ମଗତ ଅଧିକାର, ଆସନ୍ତୁ ଆମ ଅଧିକାରକୁ ଆମେ ସାବ୍ୟସ୍ତ କରିବା।